आकाश बाणी संवाद पढ़ुछंति आदित्य नारायण दास। मुख्य संवाद नीट एवं अन्य प्रसंग उपरे विरोधी सदस्यों हट्टगोल जोगुं संसदर उभय गृह मुलतवी। भुवनेश्वर से शेष होला त्रयोदश ब्रिक्स शिक्षामंत्री सम्मेलनी। सर्वसम्मतिक्रमे गृहीत होला ब्रिक्स शिक्षामंत्री घोषणापत्र। हिंसामुक्त परिवेश मध्यरे पाकिस्तान सह भारतर संपर्क स्थापित हो पारिबो कहिले वैदेशिक व्यापार मंत्री। एवं भारत बैडमिंटन खेलाड़ी रक्षिता रामराज एवं अस्मिता चालिया कोरिया मास्टर्स महिला सिंगल सेमिफाइनाल पर्याय को उन्नीत। विस्तृत संवाद नीट एवं अन्यान्य प्रसंग नहीं संसदर उभय गृह विरोधी सदस्य मान क्रमगत हट्टगोल जो उभय सदन को आसंता 10 तारीख दिन 11टा पर्यंत मुलतवी घोषणा करा जायछि। लोकसभा नीट प्रसंग में प्रतिवादकारी छात्र मान पुलिस कार्यानुष्ठान को नहीं विरोधी सदस्य मान हट्टगोल जो सदन को बाचस्पति आज मध्याह्न 12टा पर्यंत मुलतवी घोषणा करते। दिन 11टा बेले लोकसभा कार्यदिवस आरंभ हवा क्षण बाचस्पति ओम बिरला भारत छाड़ आंदोलन में भाग नहीं स्वाधीनता संग्रामी उद्देश्य श्रद्धांजलि अर्पण करते। आसंता अगस्ट 9 तारीख दिन भारत छाड़ आंदोलन 84वीं वार्षिकी पालन करा महात्मा गांधी ऐतिहासिक डाकरा करो बा मरो को स्मरण कर श्री बिरला कहते जातीय एकता साहस सत्य और अहिंसार प्रतीक भाव भारत छाड़ आंदोलन डाकरा दिया। से कहते देशर गणतंत्र स्वाधीनता जातीय एकता और मूल्यबोध को दृष्टि रखी यह आंदोलन डाकरा दिया। आंदोलन में भारतर स्वाधीनता लाभ करिबार बाट फिटिबा सह देशवासी आत्मविश्वास वृद्धि पाइथिला बोली बाचस्पति कहिथिले। श्री बिरला प्रश्नकाल आरंभ करिबा को चाहुथवा बेले विरोधी दलर सदस्य माने हट्टगोल जारी रखिबारु गृह को मध्याह्न 12टा पर्यंत मुलतवी घोषणा करिथिले। विरोधी दल स्वराष्ट्र मंत्री अमित शाह गृह रे विवृति रखंतु बोली दाबी करिथिले। तेबे हट्टगोल जोगु गृह कार्य बाधाप्राप्त होइथिला। श्री बिरला कहिथिले संसद हेउछि आलोचनार एक अनुष्ठान जेउथरे विभिन्न प्रश्नोत्तर आलोचना कर मत विनिमय होता है तेरे विरोधी हट्टगोल जो गृह कार्य चलाइवा संभवपर हो। अनुरूप भाव राज्यसभा विरोधी सदस्यों हट्टगोल जारी रहीबारु अध्यक्ष श्री राधाकृष्णन गृह को आसंता सोमवार दिन 11टा पर्यंत मुलतवी घोषणा करिछंति। संसद में आज क्षुद्र अणु मध्यम उद्योग विकास एमएसएमई संशोधन बिल 2026 गृहीत होइछि। लोकसभा आज यह अनुमोदित होइथिबा बेले राज्यसभा गत सोमवार दिन एही बिल पास होइथिला। लोकसभा आज एमएसएमई मंत्री जीतनराम मांझी एही बिलटिकु आगत करिथिले। विभिन्न विवादीय प्रस्ताव गुड़िकर एवं देय विलंबर शीघ्र समाधान नहीं बिल रे व्यवस्था रही। भुवनेश्वर आयोजित त्रयोदश ब्रिक्स शिक्षामंत्री सम्मेलनी आज सफलतार सह शेष होई। सम्मेलन में ब्रिक्स शिक्षामंत्री घोषणापत्र सर्वसम्मतिक्रमे गृहीत होई। सम्मेलनी पर सांबादिक संबोधित कर केन्द्र शिक्षामंत्री प्रहलाद जोशी कहते ब्रिक्स राष्ट्रगुड़िक अंतर्भुक्तिमूलक स्थिर और भविष्यमुखी शिक्षा व्यवस्था गठन प्रतिष्ठानगत सहयोग दक्षता विकास एवं ज्ञानर आदान प्रदान को आहुरी सुदृढ़ करने को पुनः प्रतिबद्धता व्यक्त करिछन्ति। श्री जोशी कहते ब्रिक्स गोष्ठी एवं यहार सहयोगी देशगुड़िक विश्वर मोट जीडीपी प्राय 40% और विश्व जनसंख्यार प्राय 50% प्रतिनिधित्व करुछन्ति। चलित वर्ष सम्मेलन विषय वस्तु सहयोग और स्थायी विकास स्थिरता एवं नवसृजन थी युववर्ग सक्रिय अंशग्रहण और जनसाधारण पारस्परिक संपर्क को विशेष गुरुत्व दिया जाए। केन्द्रमंत्री कहते घोषणापत्र में 5 प्रमुख प्राथमिकता को स्थान दीजिए। सेगुड़िक प्रारंभिक शिशु जत्न और शिक्षा को सुदृढ़ करिबा ब्रिक्स टीभीईटी सहयोग मंच माध्यम दक्षता विकास को प्रोत्साहन गवेषणा नवसृजन और स्टार्टअप क्षेत्र में सहयोग वृद्धि शिक्षागत योग्यतार पारस्परिक स्वीकृति और शिक्षानुष्ठान नेतृत्व दक्षतार विकास। बैठक में विभिन्न विभाग विस्तृत आलोचना कर प्रत्येक विभाग पर प्रस्तावित कार्यक्रम रणनीति और पदक्षेप संपर्क में मतामत ग्रहण करोजनार प्रत्येक कार्यकाल निर्दिष्ट कार्यपंथा चूड़ांत करने विभाग समन्वय पर गुरुत्वारोप कर वैदेशिक व्यापार मंत्री डॉ एस जयशंकर कहते भारत और पाकिस्तान सहित संपर्क हिंसा मुक्त ପରିବେଶ ମଧ୍ୟରେ ସମ୍ଭବ ହୋଇପାରିବ। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ପାକିସ୍ତାନ ସୀମାପାର ସନ୍ତାସବାଦ ନୀତିକୁ ଆପଣାଉଛି ଏବଂ ସନ୍ତାସବାଦକୁ ଭାରତ ବିରୁଦ୍ଧରେ ବିନିଯୋଗ କରୁଛି। ମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍ତି, ଭାରତ ପାକିସ୍ତାନଠାରୁ ଅତ୍ୟନ୍ତ ଅନୁକୂଳ ରାଷ୍ଟ୍ରର ମାନ୍ୟତା ଏମ୍ଏଫ୍ଏନ୍ ପ୍ରତ୍ୟାହାର କରିଛି ଏବଂ ପୁଲୱାମା ସନ୍ତାସବାଦୀ ଆକ୍ରମଣ ପରେ ପାକିସ୍ତାନରୁ ଆସୁଥିବା ସାମଗ୍ରୀ ଉପରେ 200% ଶୁଳ୍କ ବୃଦ୍ଧି କରିଛି। ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି, ସେଥିମଧ୍ୟରେ ସିନ୍ଧୁ ଜଳ ନୀତି ବୁଝାମଣା ସ୍ଥଗିତ, ଅଟ୍ଟାରୀ ଚେକ୍ପୋଷ୍ଟ ବନ୍ଦ, ଭିସା ଉପରେ କଟକଣା ଆଦି ପଦକ୍ଷେପ ଗ୍ରହଣ କରିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ଅଞ୍ଚଳରେ ଥିବା ସନ୍ତାସବାଦୀ ଭିତ୍ତିଭୂମିକୁ ଲକ୍ଷ୍ୟ କରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ କହିଛନ୍ତି, ସମ୍ପ୍ରତି ଭାରତ ଏବଂ ପାକିସ୍ତାନ ନିଜ ନିଜ ରାଜଧାନୀରେ କୂଟନୈତିକ ଅଭିଯାନ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ଉତ୍ସବରେ ଆସନ୍ତାକାଲି ଉଦ୍ବୋଧନ ଦେବେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ 3000 ସ୍ନାତକ ଛାତ୍ର ତଥା 587 ଜଣ କୃତି ପିଏଚ୍ଡି ଛାତ୍ରଙ୍କୁ ଡିଗ୍ରୀ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସମାରୋହରେ ଶ୍ରୀ ମୋଦି ପ୍ରତିଷ୍ଠାନର କୃତି ଛାତ୍ରମାନଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ, ଶଙ୍କର ଦୟାଲ ଶର୍ମା ସ୍ୱର୍ଣ୍ଣପଦକ, ନିର୍ଦ୍ଦେଶକ ସ୍ୱର୍ଣ୍ଣପଦକ ଆଦି ପ୍ରଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତିଷ୍ଠାନ ପରିସରରେ ପରମ ପ୍ରଜ୍ଞା ଏଆଇ ପର୍ଯ୍ୟବେସିତ ଉଚ୍ଚ କ୍ଷମତାସମ୍ପନ୍ନ ସୁପର କମ୍ପ୍ୟୁଟିଂ ବ୍ୟବସ୍ଥାକୁ ମଧ୍ୟ ଲୋକାର୍ପଣ କରିବେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜକୁ ଦୁଇଦିନିଆ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀ ରାଧାକ୍ରିଷ୍ଣନ ଶ୍ରୀ ବିଜୟପୁରମ୍ଠାରେ ସେଲୁଲାର ଜେଲ୍ ଜାତୀୟ ସ୍ମାରକୀ ପରିଦର୍ଶନ କରିବେ। ସେ ସ୍ୱତନ୍ତ୍ରତା ଜ୍ୟୋତିଠାରେ ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ସେ ବୀର ସାବରକରଙ୍କ ଜେଲ୍ ଗୃହ ପରିଦର୍ଶନ କରିବେ। ଦ୍ୱିତୀୟ ଦିନରେ ଉପରାଷ୍ଟ୍ରପତି ଶ୍ରୀ ବିଜୟପୁରମ୍ ସ୍ଥିତ ଫ୍ଲାଗ୍ ପଏଣ୍ଟଠାରେ ଜାତୀୟ ପତାକା ଉତ୍ତୋଳନ କରି ହର୍ ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାପରେ ଡକ୍ଟର ବିଆର୍ ଆମ୍ବେଦକର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଅଡିଟୋରିୟମ୍ଠାରେ ସେ ବନ୍ଦେ ମାତରମ୍ ସମ୍ପର୍କିତ ତ୍ରିରଙ୍ଗା କନ୍ସର୍ଟର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ। ଅପରାହ୍ନରେ ଶ୍ରୀ ରାଧାକ୍ରିଷ୍ଣନ ଐତିହାସିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ପରିଦର୍ଶନ କରିବେ। କେନ୍ଦ୍ର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି, ହରିୟାଣା ସରକାର ଆରାବଳୀ ପର୍ବତର ସୁରକ୍ଷା ଏବଂ ବାୟୁ ପ୍ରଦୂଷଣ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କର ସୁପାରିଶଗୁଡ଼ିକୁ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ମାନେସାଠାରେ ହରିୟାଣାର 77ତମ ବନମହୋତ୍ସବ ପାଳନ ଅବସରରେ ଶ୍ରୀ ଯାଦବ ଗୁରୁଗ୍ରାମକୁ ଏକ ସବୁଜ ସହର ରୂପେ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାରଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ ମଧ୍ୟ ରାଜ୍ୟର ବାୟୁର ଗୁଣାତ୍ମକ ମାନର ସମୀକ୍ଷା କରିଥିଲେ। ଶ୍ରୀ ଯାଦବ ମଧ୍ୟ ମୃତ୍ତିକା ସଂରକ୍ଷଣ ନିମନ୍ତେ ତୃଣଭୂମି ଅଞ୍ଚଳ ଏବଂ ଜଙ୍ଗଲ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି କହିଛନ୍ତି, ବନମହୋତ୍ସବର କେବଳ ଚାରାରୋପଣ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ପ୍ରକୃତି ପ୍ରତି ଋଣ ପରିଶୋଧ କରିବା ଲାଗି ଏକ ସୁଯୋଗ ସୃଷ୍ଟି କରିଥାଏ। ଏକ ପେଡ଼ ମା କେ ନାମ ଅଧୀନରେ ଚଳିତ ବର୍ଷ ରାଜ୍ୟରେ 1,40,00,000 ଚାରା ରୋପଣ କରିବାର ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ସାଇନି ସୂଚନା ଦେଇଛନ୍ତି। ଭାରତ ଆସନ୍ତା ବର୍ଷ ପ୍ରଥମ ଗ୍ଲୋବାଲ୍ ସାଉଥ୍ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରିବ। ମୁମ୍ବାଇଠାରେ ବ୍ରିକ୍ସ ୱେବ୍ସ ବଜାର ଚାଲିଥିବା ବେଳେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। ଚଳଚ୍ଚିତ୍ର ଏବଂ ମନୋରଞ୍ଜନ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଅନେକ ବୁଝାମଣାପତ୍ର ମଧ୍ୟ ଘୋଷଣା କରାଯାଇଛି। ବ୍ରାଜିଲ୍, ରୁଷିଆ, ଭିଏତନାମ ସମେତ ବିଭିନ୍ନ ଦେଶର ଭାଗିଦାରୀ ସଂସ୍ଥାନଗୁଡ଼ିକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଗତକାଲିଠାରୁ ମୁମ୍ବାଇଠାରେ ଏହି ଦୁଇଦିନିଆ ୱେବ୍ସ ବ୍ରିକ୍ସ ବଜାର ଆରମ୍ଭ ହୋଇ ଆଜି ଶେଷ ହୋଇଛି। ଏଥିରେ 20 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 900ରୁ ଉର୍ଦ୍ଧ୍ୱ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ଏବଂ 250 ଅଧିବେଶନ କ୍ରମାନ୍ୱୟରେ ଅନୁଷ୍ଠିତ ହୋଇଥିଲା। ଥାଇଲାଣ୍ଡର ଏକ ବିଦ୍ୟାଳୟରେ ଗୁଳି ବିନିମୟ ଘଟି 8 ମୃତ୍ୟୁ ହୋଇଥିବା ବେଳେ 15 ଆହତ ହୋଇଛନ୍ତି। ଏହି ଗୁଳିଚାଳନା ଥାଇଲାଣ୍ଡର ନନ୍ଥାଗୁରି ପ୍ରଦେଶର ବାଙ୍ଗକ୍ରୁଆଇ ଜିଲ୍ଲାରେ ଘଟିଛି। ଗୁଳିଚାଳକ ଜଣକ ଜଣେ 14 ବାଳକ ବୋଲି ଜଣାପଡ଼ିଛି, ଯାହାର ଏହି ଘଟଣାରେ ମୃତ୍ୟୁ ଘଟିଛି। ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ରକ୍ଷିତା ରାମରାଜ ଏବଂ ଅସ୍ମିତା ଚାଲିଆ କୋରିଆ ମାଷ୍ଟର୍ସ ମହିଳା ସିଙ୍ଗଲ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆସାମଠାରେ ଚାଲିଥିବା ପ୍ରତିଯୋଗିତାରେ ରକ୍ଷିତା ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତନ୍ଭି ଶର୍ମାଙ୍କୁ 18-21, 21-19, 21-18 ସେଟ୍ରେ କ୍ୱାର୍ଟର ଫାଇନାଲ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଭୁବନେଶ୍ୱରରେ ଶେଷ ହେଲା ତ୍ରୟୋଦଶ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ। ସର୍ବସମ୍ମତିକ୍ରମେ ଗୃହୀତ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ଘୋଷଣାପତ୍ର। ହିଂସାମୁକ୍ତ ପରିବେଶ ମଧ୍ୟରେ ପାକିସ୍ତାନ ସହ ଭାରତର ସମ୍ପର୍କ ସ୍ଥାପିତ ହୋଇପାରିବ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ରକ୍ଷିତା ରାମରାଜ ଏବଂ ଅସ୍ମିତା ଚାଲିଆ କୋରିଆ ମାଷ୍ଟର୍ସ ମହିଳା ସିଙ୍ଗଲ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।